ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଜଗତଜନନୀ ମା' ଦୁର୍ଗାଙ୍କର ଦଶମୀ ପୂଜା ଓ ମଣ୍ଡପଗୁଡ଼ିକରେ ନବମୀ ପୂଜା ଅନୁଷ୍ଠିତ। ବିଜୟା ଦଶମୀ ଅବସରରେ ଦେଶବାସୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା। ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନାରେ ଆଜିଠାରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା। ସୂଚିତ ବିକଳ୍ପ ଓ ଉନ୍ନତ ଫଳାଫଳର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଗଣ୍ଠିପାତ ଦିବସ ଏବଂ ଆଗାମୀ ଦୁଇଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରୁ ପ୍ରତ୍ୟାବର୍ତ୍ତନର ସମ୍ଭାବନା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ଏଥର ସମ୍ପୂର୍ଣ୍ଣ ସମ୍ବାଦ, ଆଦ୍ୟାଶକ୍ତି ଜଗଧାତ୍ରୀ ଜଗଜ୍ଜନନୀ ମା' ଦୁର୍ଗାଙ୍କର ଆଜି ଶକ୍ତିପୀଠଗୁଡ଼ିକରେ ଦଶମୀ ପୂଜା ଚାଲିଛି। ପୁରପଲ୍ଲୀଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ମୃଣ୍ମୟୀ ମଣ୍ଡପଗୁଡ଼ିକରେ ମହାନବମୀ ପୂଜା ଏବଂ ହୋମଯଜ୍ଞ ପ୍ରାତଃରୁ ଆରମ୍ଭ ହୋଇଛି। ପୁରୀ ଶ୍ରୀକ୍ଷେତ୍ରରେ ମା' ବିମଳାଙ୍କର ଆଜି ବିଶ୍ରାମ ପୂଜା ହେଉଛି। ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି। ସ୍ୱର୍ଣ୍ଣ ଅଳଙ୍କାର ବିଭୂଷିତ ହୋଇ ଶ୍ରୀଜୀଉମାନେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ବିଜୟା ଦଶମୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ପର୍ବ ଅନ୍ୟାୟ ଉପରେ ନ୍ୟାୟର ବିଜୟ, ଏହା ସତ୍ୟ ଏବଂ ନୈତିକ ମୂଲ୍ୟବୋଧର ପ୍ରତୀକ ବହନ କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ବିଜୟା ଦଶମୀର ଶୁଭେଚ୍ଛା ଜଣାଇଛନ୍ତି। ମା' ଦୁର୍ଗା ଓ ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରୁ ସମସ୍ତେ ଜୀବନର ପ୍ରତିଟି କ୍ଷେତ୍ରରେ ବିଜୟ ଲାଭ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କଟକ ସହରର ବିଭିନ୍ନ ପୂଜାମଣ୍ଡପ ବୁଲିଛନ୍ତି। ଏଥିସହ ଜଗତଜନନୀ ମା' ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରି ରାଜ୍ୟବାସୀଙ୍କର କଲ୍ୟାଣ ପାଇଁ ଆଶୀର୍ବାଦ କାମନା କରିଛନ୍ତି। ଜଗତଜନନୀ ମା' ଦୁର୍ଗାଙ୍କର ଆଗମନରେ ପୁରପଲ୍ଲୀ ଆଜି ଉତ୍ସବ ମୁଖରିତ ହୋଇଅଛି। ଦୁର୍ଗତୀ ନାସିନୀଙ୍କ ଆବାହନରେ ରାଜ୍ୟର ବିଭିନ୍ନ ପୂଜାମଣ୍ଡପରେ ନବମୀ ପୂଜା ରୀତିନୀତି ସହ ଚାଲିଛି। ଘଣ୍ଟ ଘଣ୍ଟା ଓ ଶଙ୍ଖଧ୍ୱନିରେ ପୂଜାମଣ୍ଡପଗୁଡ଼ିକ ପ୍ରକମ୍ପିତ ହୋଇଛି। ଶକ୍ତିପୀଠଗୁଡ଼ିକରେ ଦଶମୀ ପୂଜା ଜାକଜମକରେ ଅନୁଷ୍ଠିତ ହେଉଛି। କଟକରେ ଶାରଦୀୟ ଦୁର୍ଗାପୂଜାର ପରମ୍ପରା ନିଆରା। ଜଗତଜନନୀ ମା' ଦୁର୍ଗାଙ୍କ ଧରାବତରଣ ପରେ କଟକ ସହର ଓ ଉପକଣ୍ଠ ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଛି। ଶାରଦୀୟ ପୂଜା ଉତ୍ସବ ପାଇଁ ସହରଠାରୁ ଗ୍ରାମ ପର୍ଯ୍ୟନ୍ତ ସବୁ ସ୍ଥାନରେ ଉତ୍ସାହ ଉଦ୍ଦୀପନା ଦେଖାଦେଇଛି। କଟକ ସହର ପାର୍ବଣ ଅବସରରେ ଆଲୋକମାଳାରେ ସଜେଇ ହୋଇଛି। ତୋରଣ ସାଙ୍ଗକୁ ମଣ୍ଡପର ସାଜସଜ୍ଜା ଓ ମନ୍ତ୍ରଧ୍ୱନିରେ ପୂରା ସହର ପ୍ରକମ୍ପିତ ହୋଇଉଠିଛି। ଏ ସଂକ୍ରାନ୍ତରେ ଆମ କଟକ ସମ୍ବାଦଦାତାଙ୍କ ରିପୋର୍ଟ।
ଶାରଦୀୟ ଦୁର୍ଗା ପୂଜାରେ କଟକର ସ୍ୱତନ୍ତ୍ରତା ରହିଛି। ପ୍ରତିଦିନ ବିଭିନ୍ନ ରୀତିନୀତିରେ ମା' ଦୁର୍ଗାଙ୍କୁ ପୂଜା କରାଯାଏ। କଟକର ପ୍ରସିଦ୍ଧ ଦଶହରାକୁ ନେଇ ଶ୍ରଦ୍ଧାଳୁମାନେ କହିଛନ୍ତି,
ଆମେ ଦେଖି ଆସୁଛୁ ମାଙ୍କର ବହୁତ ଭଲ ମହିମା ଅଛି, ଆଉ ଠାକୁରଙ୍କ ଆଶୀର୍ବାଦ ସବୁବେଳେ ଆମ ଉପରେ ରହୁ, ସମସ୍ତଙ୍କ ଉପରେ ରହୁ, ସମସ୍ତେ ଭଲରେ ରୁହନ୍ତୁ।
ଜୟ ମା ଦୁର୍ଗା। कटक शहर एक ऐसा शहर है जो कि हजार साल पुराना शहर है और यहाँ पे दुर्गा पूजा सबसे बड़ा पूजा है। कटक शहर एक ऐसा लौटा शहर है जहाँ पे भाईचारा के साथ बहुत हिंदू मुस्लिम सब मिलके यहाँ पूजा करते हैं।
कटक गुरु काली प्रसन्न शतपथी आकाशवाणी न्यूज।
श्रीक्षेत्र पुरी रे शक्ति और शक्त पूजा देखने को मिले। ଆଜି ବିଭିନ୍ନ ମଣ୍ଡପରେ ମା'ଙ୍କ ମହାନବମୀ ପୂଜା ଅନୁଷ୍ଠିତ ହେଉଛି। ମୋଟ 21ଟି ସ୍ଥାନରେ ଦେବୀଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛନ୍ତି। କନ୍ଧମାଳ ଜିଲ୍ଲାରେ ନବମୀ ତିଥିରେ ଶକ୍ତିପୀଠରେ ମା'ଙ୍କର ସ୍ୱତନ୍ତ୍ର ପୂଜାପାଠ କରାଯାଉଛି। ଦଶମୀ ତିଥିରେ ସ୍ୱତନ୍ତ୍ର ଲାଖବିନ୍ଧା ପର୍ବ ଅନୁଷ୍ଠିତ ହୋଇଥାଏ। ରାଜାରାଜୁଡ଼ା ସମୟରେ ବ୍ୟବହୃତ ହେଉଥିବା ସମସ୍ତ ଖଣ୍ଡା ଅସ୍ତ୍ରଶସ୍ତ୍ର ପୂଜା ହୋଇଥାଏ। ଭଦ୍ରକ ଜିଲ୍ଲା ଆରଡ଼ିର ପ୍ରସିଦ୍ଧ ବାବା ଅଖଣ୍ଡଳମଣିଙ୍କ ପୀଠରେ ଥିବା ମା' ଜୟଦୁର୍ଗା ଆଜି ଦଶଭୁଜା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଜିଲ୍ଲାର 4ଟି ପୌରାଞ୍ଚଳ ଏବଂ 7ଟି ବ୍ଲକରେ 100ରୁ ଅଧିକ ପୂଜାମଣ୍ଡପରେ ଦେବୀ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛନ୍ତି। ଯନ୍ତ୍ରମନ୍ତ୍ର ତନ୍ତ୍ର ଉପରେ ପର୍ଯ୍ୟବେସିତ ସୁବର୍ଣ୍ଣପୁରର ପ୍ରସିଦ୍ଧ ମହାବଳୀ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଖଣ୍ଡେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ କଳାଧଳା ଛତ୍ରଧାରୀ ଚେପେଟା ଢୋଲ ଉପରେ ନୃତ୍ୟରତା ମହାବଳୀଙ୍କୁ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି। ଭୁବନେଶ୍ୱରୀ ଯନ୍ତ୍ର ଉପରେ ଶବରୁ ଶିବା ହୋଇ ଆବିର୍ଭୂତା ବରୁଆ ରୂପୀ ମହାବଳୀ ମାଲେଶ୍ରୀ ଗୀତର ବୋଲ ଏବଂ ଷୋହଳ ଭରଣୀ ବାଦ୍ୟର ତାଳରେ ନାଚି ନାଚି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନାରେ ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଇଚ୍ଛୁକ ପ୍ରାର୍ଥୀମାନେ ଆଜିଠାରୁ ଚଳିତ ମାସ 25 ତାରିଖ ପର୍ଯ୍ୟନ୍ତ www.pminternship.mca.gov.in ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ଏହି ଇଣ୍ଟର୍ଣ୍ଣସିପ୍ର କାର୍ଯ୍ୟକ୍ରମ ସମୟସୀମା 12 ମାସ ରଖାଯାଇଛି। 21-24 ବର୍ଷ ବୟସ ବର୍ଗର 1 କୋଟି ପ୍ରାର୍ଥୀଙ୍କୁ 5 ବର୍ଷ ମଧ୍ୟରେ ଇଣ୍ଟର୍ଣ୍ଣସିପ୍ ଯୋଗାଇ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଯୋଜନା ଅଧୀନରେ ପ୍ରାର୍ଥୀଙ୍କୁ ମାସିକ 5,000 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ। ସେଥିମଧ୍ୟରୁ 4,500 ଟଙ୍କା ସରକାର ଏବଂ 500 ଟଙ୍କା କମ୍ପାନୀ ଏହାର ସିଏସ୍ଆର୍ ପାଣ୍ଠିରୁ ବହନ କରିବେ। ଏତଦ୍ବ୍ୟତୀତ ଇଣ୍ଟର୍ଣ୍ଣସିପ୍ ସ୍ଥାନରେ ଯୋଗ ଦେବା ପରେ ପ୍ରତ୍ୟେକ ପ୍ରାର୍ଥୀଙ୍କୁ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ଏକକାଳୀନ 6,000 ଟଙ୍କା ପ୍ରଦାନର ବ୍ୟବସ୍ଥା କରାଯାଇଛି। 5 ବର୍ଷ ମଧ୍ୟରେ ଶ୍ରେଷ୍ଠ 500 କମ୍ପାନୀ 1 କୋଟି ଯୁବବର୍ଗଙ୍କୁ ଏହି ଯୋଜନାରେ ସାମିଲ କରିବାର ଲକ୍ଷ୍ୟ ରଖାଯାଇଛି। ଆଜି ୱାର୍ଲଡ ଆର୍ଥାଇଟିସ୍ ଡେ ତଥା ବିଶ୍ୱ ଗଣ୍ଠିବାତ ଦିବସ। ପ୍ରତିବର୍ଷ ଅକ୍ଟୋବର 12 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବାର୍ତ୍ତା ରହିଛି ସୂଚିତ ବିକଳ୍ପ ଓ ଉନ୍ନତ ଫଳାଫଳ। ଗଣ୍ଠିବାତ ରୋଗ ପ୍ରତି ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। 1996 ପ୍ରଥମଥର ପାଇଁ ବିଶ୍ୱ ଗଣ୍ଠିବାତ ଦିବସ ପାଳନ କରାଯାଇଥିଲା। ବର୍ତ୍ତମାନ ସମୟରେ ଆଣ୍ଠୁ ଗଣ୍ଠିବାତ ସମସ୍ୟା ବିଶ୍ୱର ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଆର୍ଥାଇଟିସ୍ ଏକ ଖଞ୍ଜାଜନିତ ସମସ୍ୟା। ଖଞ୍ଜାରେ କୌଣସି ପ୍ରକାର ସମସ୍ୟା ଦେଖାଗଲେ ଏହା ମଣିଷକୁ ଚଳପ୍ରଚଳରେ ଅସୁବିଧା ସୃଷ୍ଟି କରିଥାଏ। ଆର୍ଥାଇଟିସ୍ ରୋଗଠୁ ଦୂରେଇ ରହିବା ଓ ଏହା ସହ ମୁକାବିଲା କରିବା ପାଇଁ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଆବଶ୍ୟକ। ଏ ନେଇ ଦୈନିକ ବ୍ୟାୟାମ କରିବା ସହ କିଛି ସମୟ ଚଲାବୁଲା କରିବା ଆବଶ୍ୟକ। ଆସନ୍ତା ସୋମବାର ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ଦୁର୍ଗାପୂଜା ଭସାଣି ଓ ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟ ଥିବାରୁ ଭୁବନେଶ୍ୱର ୟୁନିଟ୍ 5 ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଶୁଣାଣି ବନ୍ଦ ରହିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୁକ୍ତ 2 ତୃତୀୟ ପର୍ଯ୍ୟାୟ ନାମଲେଖା ଲାଗି ସାମ୍ସ ୱେବ୍ସାଇଟ୍ ମାଧ୍ୟମରେ ଚଳିତ ମାସ 22 ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ 27 ତାରିଖ ପର୍ଯ୍ୟନ୍ତ ଚାଲିବ। ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଆସନ୍ତା ମାସ 2 ତାରିଖରୁ 5 ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ। ରାଜ୍ୟରେ 2,377 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋଟ 5,69,645 ଆସନ ମଧ୍ୟରୁ 4,26,156 ଆସନରେ ନାମଲେଖା ସରିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଥିବା ଜୁନିୟର କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ 1,33,000 ଆସନ ଖାଲି ପଡ଼ିଥିବା ନେଇ ସାମ୍ସ ପୋର୍ଟାଲ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପୂଜା ଛୁଟି ପରେ ଅକ୍ଟୋବର 22-13 ମଧ୍ୟରେ ତୃତୀୟ ପର୍ଯ୍ୟାୟ ନାମଲେଖା ଶେଷ କରାଯିବ। ଚଳିତ ଆର୍ଥିକ ବର୍ଷରେ ଦେଶର ନେଟ୍ ପ୍ରତ୍ୟକ୍ଷ ଟିକସ ଆଦାୟ 18.35%କୁ ବୃଦ୍ଧି ଘଟିଛି। ବର୍ତ୍ତମାନ ସମୟରେ ମୋଟ 11.25 ଲକ୍ଷ କୋଟି ଟଙ୍କାର ଟିକସ ସଂଗ୍ରହ ହୋଇଥିବା ନେଇ ସରକାରୀ ସୂତ୍ରରୁ ଜଣାପଡ଼ିଛି। ଆଦାୟ ଟିକସ ମଧ୍ୟରୁ କମ୍ପାନୀ ଟିକସ ପରିମାଣ 4.94 ଲକ୍ଷ କୋଟି ଟଙ୍କା ଥିବାବେଳେ ବ୍ୟକ୍ତିଗତ ଆୟକର ପରିମାଣ 5.98 ଲକ୍ଷ କୋଟି ରହିଛି। ତମାଖୁମୁକ୍ତ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ନଭେମ୍ବର 23 ପର୍ଯ୍ୟନ୍ତ ଚାଲିବ। ତମାଖୁ ସେବନ ଅଧିକାଂଶ ଅଣସଂକ୍ରାମକ ରୋଗ ଓ କର୍କଟ ରୋଗର ମୁଖ୍ୟ କାରଣ ହୋଇଥିବାରୁ ତମାଖୁ ବର୍ଜନ ଆଜିର ଯୁବପିଢ଼ି ପାଇଁ ଆହ୍ୱାନ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ତମାଖୁ ଧୂଆଁରେ 7,000ରୁ ଅଧିକ ମାରାତ୍ମକ ରାସାୟନିକ ପଦାର୍ଥ ମଧ୍ୟରୁ 69ଟି କର୍କଟ ରୋଗର କାରଣ ହୋଇଥାଏ। ସେହିଭଳି ଧୂମହୀନ ତମାଖୁରେ 3,000ରୁ ଅଧିକ ରାସାୟନିକ ପଦାର୍ଥ ମଧ୍ୟରୁ 28ଟି କର୍କଟ ରୋଗର କାରଣ ହୋଇଥାଏ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପାଣିପାଗ ରାଜ୍ୟରେ ଆଗାମୀ 2 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଗତ କିଛିଦିନ ଧରି ରାଜ୍ୟରେ ମୌସୁମୀର ସ୍ଥିତି ଦୁର୍ବଳ ରହିବା ସହିତ ବର୍ଷାର ପରିମାଣ କମିଛି। ଅନ୍ୟପକ୍ଷରେ ଗତ 2 ଦିନ ଧରି ତାପମାତ୍ରା 2-3 ଡିଗ୍ରୀ ସେଣ୍ଟିଗ୍ରେଡ୍ ବୃଦ୍ଧି ପାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ମୟୂରଭଞ୍ଜ କେନ୍ଦୁଝର ବାଲେଶ୍ୱର ଗଜପତି ରାୟଗଡ଼ା ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ 2 ସ୍ଥାନରେ ବର୍ଷାର ସମ୍ଭାବନା ରହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ବଙ୍ଗୋପସାଗରରେ ଏକ ସକ୍ରିୟ ଗୁରୁଚାପ ପ୍ରଭାବରେ ଓଡ଼ିଶାକୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରୁଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଗତକାଲି 16 ସହରର ତାପମାତ୍ରା 35 ଡିଗ୍ରୀରୁ ଅଧିକ ଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଜଗଜ୍ଜନନୀ ମା' ଦୁର୍ଗାଙ୍କର ଦଶମୀ ପୂଜା ଓ ମଣ୍ଡପଗୁଡ଼ିକରେ ନବମୀ ପୂଜା ଅନୁଷ୍ଠିତ। ବିଜୟ ଦଶମୀ ଅବସରରେ ଦେଶବାସୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା। ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନାରେ ଆଜିଠାରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା। ସୂଚିତ ବିକଳ୍ପ ଓ ଉନ୍ନତ ଫଳାଫଳର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଗଣ୍ଠିବାତ ଦିବସ ଏବଂ ଆଗାମୀ 2 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରୁ ପ୍ରତ୍ୟାବର୍ତ୍ତନ ସମ୍ଭାବନା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ସମୟରେ।